ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତ ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ଭାରତୀୟ ରେଳବାଇ ପକ୍ଷରୁ ରେଳ ଷ୍ଟେସନ୍ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନ୍କୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ବିକଶିତ ଭାରତ ପାଇଁ ଟିମ୍ ଇଣ୍ଡିଆ ସହିତ ସମ୍ପର୍କିତ ବିଷୟବସ୍ତୁ ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଏହି ବୈଠକର ଶୀର୍ଷକ ରହିଛି। ବୈଠକରେ ନାଗରିକମାନଙ୍କ ଭବିଷ୍ୟତ ପାଇଁ କୌଶଳ ବିକାଶ, ଉତ୍ପାଦକ ରୋଜଗାର, ଉଦ୍ୟମିତା ଏବଂ ବିକେନ୍ଦ୍ରୀକରଣ ସମର୍ଥିତ ବିକାଶ, ସ୍ୱାସ୍ଥ୍ୟ, ପୋଷଣ ଓ ଜନକଲ୍ୟାଣ ସମ୍ପର୍କରେ ବିଚାର ବିମର୍ଶ କରାଯିବ। ଦେଶବ୍ୟାପୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବୃଦ୍ଧି କରିବା ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ। ସମାନ ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଏକୀକୃତ ଏବଂ ସହଯୋଗୀ ଆଭିମୁଖ୍ୟକୁ ସୁଦୃଢ଼ କରିବା, ଅନ୍ତର୍ଭୁକ୍ତ ମାନବ ବିକାଶ ଉପରେ ଜାତୀୟ ଦୃଷ୍ଟିକୋଣ ସହିତ ରାଜ୍ୟ ଦୃଷ୍ଟିକୋଣକୁ ସମନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ନୀତି ଆୟୋଗର ପରିଚାଳନା ପରିଷଦ ଗତବର୍ଷ December 26-28 ତାରିଖ ମଧ୍ୟରେ ଅନୁଷ୍ଠିତ ମୁଖ୍ୟ ସଚିବମାନଙ୍କ ପଞ୍ଚମ ଜାତୀୟ ସମ୍ମିଳନୀର ସୁପାରିଶ ଉପରେ ମଧ୍ୟ ଆଲୋଚନା କରିବ। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳମାନେ ଯୋଗଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ଏନ୍ଡିଏ ସମ୍ମିଳନୀରେ 35 ରାଜନୈତିକ ଦଳର 75 ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନବୀନ କହିଛନ୍ତି, ଏନ୍ଡିଏ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଏକ ଐତିହାସିକ ମାଇଲଖୁଣ୍ଟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ଦେଶର 140 କୋଟି ଲୋକଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଶ୍ରୀ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଆଡ଼କୁ ଅଗ୍ରସର ହେଉଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ସାରା ଦେଶକୁ ଏକତ୍ର କରିଛି। ଶ୍ରୀ ନବୀନ କହିଛନ୍ତି, ଏନ୍ଡିଏ ବର୍ତ୍ତମାନ 22 ଅଧିକ ରାଜ୍ୟରେ କ୍ଷମତାରେ ଅଛି, ଯାହା ଭାରତର ପ୍ରାୟ 75% ଭୌଗୋଳିକ କ୍ଷେତ୍ରକୁ ପରିବ୍ୟାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ, ଜର୍ମାନ ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜ, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ପ୍ରତି ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ବାର୍ତ୍ତା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ସେ ଭାରତ ଇଟାଲୀ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଶିଖରକୁ ନେବା ଲାଗି ଅପେକ୍ଷା କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ସେ ଭାରତ ଏବଂ ମାଲେସିଆ ମଧ୍ୟରେ ଦୃଢ଼ ଏବଂ ସ୍ଥାୟୀ ବନ୍ଧୁତାକୁ ଗଭୀର ଭାବରେ ମୂଲ୍ୟାୟନ କରନ୍ତି ଏବଂ ଉଭୟ ଦେଶର ଲାଭ ପାଇଁ ସହଭାଗିତାକୁ ଆହୁରି ମଜବୁତ କରିବାକୁ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଜର୍ମାନ ଭାରତ ଜର୍ମାନୀ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ଭାରତ କାନାଡ଼ା ସହଭାଗିତାକୁ ଆହୁରି ଦୃଢ଼ କରିବାକୁ କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସୁଫିଆରେ ବୁଲ୍ଗେରିଆର ପ୍ରଧାନମନ୍ତ୍ରୀ ରୁମେନ୍ ରାଦେବଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ବୈଦେଶିକ ମନ୍ତ୍ରୀ ଭାରତର ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଭାରତ ବୁଲ୍ଗେରିଆ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ଦ୍ୱିପାକ୍ଷିକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ବାଣିଜ୍ୟ ଏବଂ ନିବେଶ, ଔଷଧ, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, ମହାକାଶ, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ପାରସ୍ପରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଡକ୍ଟର ଜୟଶଙ୍କର ସୋଫିଆରେ ଜାତୀୟ ଐତିହାସିକ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଡକ୍ଟର ଜୟଶଙ୍କର ଆଜି କୁଲତାରନ୍ତା ଆଲୋଚନାରେ 14ତମ ସଂସ୍କରଣରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ଉପରେ ଆମେରିକା ପକ୍ଷରୁ ଗତକାଲି ଆକ୍ରମଣ କରାଯାଇଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଶେଷ କରିବା ଲାଗି ଉଭୟ ଦେଶ ମଧ୍ୟରେ ବୁଝାମଣା ଲାଗି ଅଗ୍ରଗତି ଘଟୁଥିବାବେଳେ ଇରାନର ଆକ୍ରମଣାତ୍ମକ ସ୍ଥିତିକୁ ନେଇ ଆମେରିକା ପ୍ରତିଆକ୍ରମଣ କରିଥିବା ଜଣାପଡ଼ିଛି। ବାହାରିନ୍, କୁଏତ୍ ଏବଂ ଜୋର୍ଡାନ୍ରେ ଆମେରିକାର ସେନା ଶିବିରଗୁଡ଼ିକ ଉପରେ ଇରାନ ଆକ୍ରମଣ କରିବା ପରେ ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ଇରାନ ଯେଉଁ ପଦକ୍ଷେପ ଗ୍ରହଣ କରିଛି ସେଥିଲାଗି ତାକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ। ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ହରମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବା ସୂଚନା ଦିଆଯାଇଛି। ଭାରତୀୟ ରେଳବାଇ ରେଳଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିତ୍ତିଭୂମିଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପ୍ରକ୍ରିୟା ସମୟରେ ଚିହ୍ନଟ ହେଉଥିବା ଯେକୌଣସି ତ୍ରୁଟିକୁ ତୁରନ୍ତ ସମାଧାନ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଅଗ୍ନି ନିରାପତ୍ତା ଯାଞ୍ଚ ପଦକ୍ଷେପ ରେଳ ଷ୍ଟେସନଗୁଡ଼ିକରେ ସୁରକ୍ଷା ମାନଦଣ୍ଡକୁ ସୁଦୃଢ଼ କରିବା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ଉନ୍ନତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଭାରତ ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଦ୍ୱାରା ପରିଚାଳିତ ହୋଇ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ଏହି ସମୟ ମଧ୍ୟରେ ମୋଦି ସରକାର ଗରିବ, ଚାଷୀ, ମହିଳା ଏବଂ ଯୁବକଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଉପସ୍ଥାପନା କରୁଛି। ଆଜି ଆମେ ଗରିବ କଲ୍ୟାଣ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକରେ ଜାଣିବା। ଗତ 12 ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ସରକାର ଗରିବଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନେକ ପ୍ରମୁଖ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ ପାଇଁ ବାସଗୃହ ହେଉଛି ମୋଦି ସରକାରଙ୍କର ପ୍ରମୁଖ କେନ୍ଦ୍ରବିନ୍ଦୁ। ଗ୍ରାମୀଣର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ପାଇଁ ରାଜ୍ୟଗୁଡ଼ିକୁ 4 କୋଟିରୁ ଅଧିକ ଘର ଆବଣ୍ଟନ କରାଯାଇଛି। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଦେଶବ୍ୟାପୀ 81 କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଆକାଶବାଣୀ ସମ୍ବାଦ ସହିତ କଥାବାର୍ତ୍ତା କରି ଓଡ଼ିଶାର କଳାହାଣ୍ଡିର ଇନ୍ଦ୍ରମଣି ନାୟକ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି। ବିଶ୍ୱର ସର୍ବବୃହତ୍ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦୁର୍ବଳ ପରିବାରକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଛି। ଯେତେବେଳେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରଗୁଡ଼ିକ ସୁଲଭ ମୂଲ୍ୟରେ ଜେନେରିକ୍ ଔଷଧ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ 10 କୋଟି 55 ଲକ୍ଷରୁ ଅଧିକ ମହିଳାଙ୍କୁ ମାଗଣା ଏଲ୍ପିଜି ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି, ଯାହା ସେମାନଙ୍କୁ ପାରମ୍ପରିକ ରୋଷେଇ ଇନ୍ଧନର ସ୍ୱାସ୍ଥ୍ୟ ବିପଦରୁ ମୁକ୍ତ କରିଛି। ପ୍ରାୟ 25 କୋଟି ଲୋକଙ୍କୁ ଏହି ସମୟ ମଧ୍ୟରେ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି, ଯାହା ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ କଲ୍ୟାଣକାରୀ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି। ସଂସ୍କୃତି ମନ୍ତ୍ରଣାଳୟ 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍, ଏକାଡେମୀ ରତ୍ନ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ଘୋଷଣା କରିଛି। ଏକାଡେମୀର ସାଧାରଣ ପରିଷଦ 2024-25 ବର୍ଷ ପାଇଁ ସଙ୍ଗୀତ, ନୃତ୍ୟ, ରଙ୍ଗମଞ୍ଚ, ପାରମ୍ପରିକ ଲୋକଗୀତ, ଆଦିବାସୀ ସଙ୍ଗୀତ, ରଙ୍ଗମଞ୍ଚ ଏବଂ କଣ୍ଢେଇ ନାଚ ସମେତ ବିଭିନ୍ନ କ୍ଷେତ୍ରରୁ 108 ଜଣ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ଚୟନ କରିଛି। ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି। ସୂଚନା ଅନୁଯାୟୀ ଓଡ଼ିଶା ସମେତ ଗୋଆ, କୋଙ୍କଣ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ଜାରି ରହିବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର 11ଶ ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତ ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନ୍କୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ସମ୍ବାଦ ଶେଷ ହେଲା।